ଈଶ୍ୱରଙ୍କର ବାକ୍ୟ କହେ ଆମମାନେ ସମସ୍ତେ ପାପୀ, ଆଉ ଈଶ୍ୱର ପାପୀକୁ ପ୍ରେମ କରନ୍ତି କିନ୍ତୁ ପାପକୁ ନୁହେଁ। ତେଣୁକରି ପାପୀମାନଙ୍କୁ ରକ୍ଷା କରିବା ପାଇଁ ନିଜେ ଈଶ୍ୱର ଯୀଶୁଖ୍ରୀଷ୍ଟଙ୍କ ନାମରେ ଏଇ ଜଗତକୁ ଆସିଲେ, ଆଉ ସେ ଆମମାନଙ୍କର ପାପ ନେଇ ସେ କାଲବରୀ କୁଶ ଉପରେ ବଳି ହେଲେ।
ବହି କଲା ଲହୁ ଧାର ପାପୀ ତୋ ବଳିଦାନ ପାପୀ ତୋ ପାଇଁ ପାପୀ ତୋ ପାପୀ ତୋ ପାଇଁ ପାପୀ ତୋ।